ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଯୁବପିଢ଼ି ସମୃଦ୍ଧ ଓଡ଼ିଶାର ନେତୃତ୍ୱ ନେବେ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ 2063 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ 591 ଜଣଙ୍କୁ ଦେଲେ ନିଯୁକ୍ତିପତ୍ର। ବନ୍ଦେ ମାତରମ୍ ଦେଶର ଆତ୍ମାକୁ ଜାଗ୍ରତ କରି ସଂସ୍କୃତି ସହ ସଂଯୋଗ ସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ, ରାଜ୍ୟସଭାରେ କହିଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ମାଲକାନଗିରି ଉତ୍ତେଜନା ଘଟଣାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଶୀତର ଲହରୀ ବୃଦ୍ଧି ପାଇବା ନେଇ 9ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆସନ୍ତା 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମାନବ ସମ୍ବଳର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ 3ଟି ବିଭାଗର 591 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବଶକ୍ତି ହିଁ ସମୃଦ୍ଧ ଓଡ଼ିଶାର ନେତୃତ୍ୱ ନେବେ। ସରକାର ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି। 5 ବର୍ଷ ମଧ୍ୟରେ 1.5 ଲକ୍ଷ ସରକାରୀ ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି। ପ୍ରଥମ 2 ବର୍ଷରେ 65,000 ସରକାରୀ ପଦବୀ ପୂରଣ ହେବ। ଏହି କ୍ରମରେ ଗତ 17 ମାସରେ 13ଟି ନିଯୁକ୍ତି ମେଳା ମାଧ୍ୟମରେ ମୋଟ 37,916 ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବ ଭାରତ ବିକାଶର ଦ୍ୱାର ହେବ ଏବଂ ଓଡ଼ିଶା ଏହାର କେନ୍ଦ୍ରବିନ୍ଦୁ ସାଜିବ।
ସମୃଦ୍ଧ ଓଡ଼ିଶା ଆମର ଯେଉଁ ସ୍ୱପ୍ନ ଅଛି, ବିକଶିତ ଓଡ଼ିଶା, ଏବଂ ମୋଦିଜୀ ଗୋଟିଏ କଥା କହୁଛନ୍ତି ଯେ ବିକାଶର ଦ୍ୱାର ହେବ ପୂର୍ବ ଭାରତ, ତାର କେନ୍ଦ୍ରବିନ୍ଦୁ ହେବ ଓଡ଼ିଶା, ଆଉ ସେ ଓଡ଼ିଶାରେ ଆଜି ଆମକୁ ନେତୃତ୍ୱ ନେବା ପାଇଁ ପଡ଼ିବ। ଯେଉଁ ବିକାଶର ରେଳରେ ଗ୍ରୋଥ ଇଞ୍ଜିନ୍ ହେବ ଓଡ଼ିଶା, ଯଦି ସମୃଦ୍ଧ ଓଡ଼ିଶା ବିକଶିତ ଓଡ଼ିଶା ଆଡ଼କୁ ଆମେ ଆଗେଇଲେ, ତାହେଲେ ଆମେ ଗ୍ରୋଥ ଇଞ୍ଜିନ୍ ହିସାବରେ ବିକଶିତ ଭାରତରେ ନେଇକରି ପହଞ୍ଚେଇବା।
ଶ୍ରୀ ମାଝୀ କହିଛନ୍ତି, 2028 ସୁଦ୍ଧା ରାଜ୍ୟରେ 15 ଲକ୍ଷ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 425 କୋଟି ଟଙ୍କାର ନୂତନ ଜଳସେଚନ କାର୍ଯ୍ୟର ଉଦ୍ଘାଟନ କରିବା ସହ 2063 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜାତୀୟ ଗୀତ ବନ୍ଦେ ମାତରମ୍ ଏମିତି ଏକ ମନ୍ତ୍ର ଯାହା ଦେଶର ଆତ୍ମାକୁ ଜାଗୃତ କରିବା ସହ ଦେଶର ସଂସ୍କୃତି ସହ ସଂଯୋଗ ସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ରାଜ୍ୟସଭାରେ ଆଜି ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ହେଉଥିବା ଆଲୋଚନାର ସମାପ୍ତି କରିବା ଅବସରରେ ଶ୍ରୀ ନଡ୍ଡା କହିଛନ୍ତି, ବନ୍ଦେ ମାତରମ୍ ସମସ୍ତଙ୍କ ପାଇଁ ଭାବାତ୍ମକ ପ୍ରେରଣାର ଉତ୍ସ, ଏହା ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ବନ୍ଦେ ମାତରମ୍ ସ୍ୱାଧୀନତା ସଂଗ୍ରାମ ସମୟରେ ଘଟିଥିବା ଅନେକ ଐତିହାସିକ ଘଟଣାର ସାକ୍ଷୀ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସେ କହିଛନ୍ତି, ଗତ 2 ଦିନ ମଧ୍ୟରେ ବନ୍ଦେ ମାତରମ୍ ସମ୍ପର୍କିତ ଆଲୋଚନାରେ 80ରୁ ଅଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନା ମାଧ୍ୟମରେ ଯୁବପିଢ଼ି ବନ୍ଦେ ମାତରମ୍ ସଙ୍ଗୀତ ବିଷୟରେ ଗଭୀର ଜ୍ଞାନ ଆହରଣ କରିପାରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ରାଜ୍ୟ ଶ୍ରମ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାରଖାନାର ଗ୍ୟାସ୍ ମେସିନ୍ର ସୁରକ୍ଷିତ ପରିଚାଳନା ସମ୍ପର୍କରେ ଏକ ରାଜ୍ୟସ୍ତରୀୟ ବୈଷୟିକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି। କାରଖାନା ଓ ଗ୍ୟାସ୍ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ଗ୍ୟାସ୍ ପରିଚାଳକମାନେ ପରିଚାଳନା ଜନିତ ତ୍ରୁଟିକୁ ତ୍ୱରିତ ଅଧିକାରୀଙ୍କୁ ଅବଗତ କରାଇବା ସହ ସମୟ ବ୍ୟବଧାନରେ ମରାମତି କରାଇବା ଦ୍ୱାରା ଦୁର୍ଘଟଣାକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିହେବ ବୋଲି ସେ କହିଛନ୍ତି। ପ୍ରତିଷ୍ଠାନ ପକ୍ଷରୁ 62 ଜଣ ସ୍ୱୀକୃତିପ୍ରାପ୍ତ ସୁରକ୍ଷା ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଏକ ପଥର ଖଣିକୁ ବିସ୍ଫୋରକ ପରିବହନ ସମୟରେ ପ୍ରାୟ 4,000 କିଲୋଗ୍ରାମ ବିସ୍ଫୋରକ ଲୁଟ୍ ମାମଲାରେ ଆଜି ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା ଏନ୍ଆଇଏ 11 ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଖଲ କରିଛି। ଅଭିଯୁକ୍ତମାନେ ପ୍ରାୟ 200 ବିସ୍ଫୋରକ ପ୍ୟାକେଟ୍ ଲୁଟ୍ ଯୋଜନା ଓ ଏହାକୁ କାର୍ଯ୍ୟକାରୀ କରିବାରେ ସାମିଲ ଥିଲେ ବୋଲି ଏନ୍ଆଇଏ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାଲକାନଗିରି ଜିଲ୍ଲାର MV26 ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ଘଟିଥିବା ଉତ୍ତେଜନା ସ୍ଥିତି ଓ ପରବର୍ତ୍ତୀ ଅବସ୍ଥା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀ ସିଂହଦେଓ ଉଭୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ଅଭିଯୋଗ ଶୁଣିବା ସହ ଦାବିପତ୍ର ଗ୍ରହଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ାକଡ଼ି ପାଳନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।
ମାଲକାନଗିରି ଜିଲ୍ଲା 2 ସମ୍ପ୍ରଦାୟର ଲୋକଙ୍କ ସହ ଏଇଠି ଆଲୋଚନା ତାଙ୍କ ଗ୍ରିଭିଏନ୍ସ ଯାହା ଥିଲା ତାହା ଶୁଣିଲୁ, ପ୍ରଶାସନକୁ ବି କହିଛୁ ଦ୍ୟାଟ୍ ଲ ଆଣ୍ଡ ଅର୍ଡର୍ ସୁଡ୍ ବି ମେଣ୍ଟେନ୍ ଟୋଟାଲି ଷ୍ଟ୍ରିକ୍ଟଲି, କୌଣସି ପ୍ରକାର ଅନ୍ଟୁୱାର୍ଡ ଇନ୍ସିଡେଣ୍ଟ ଆଉ ଫର୍ଦର ଯେମିତି ନ ହେବ, ଏସ୍କେଲେଟ୍ ନ କରିବ ତା ପାଇଁ।
ବୈଠକରେ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର, ଡିଆଇଜି କନ୍ୱର ବିଶାଲ ସିଂ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍ କଟକଣାକୁ ଆଉ 12 ଘଣ୍ଟା ଅର୍ଥାତ୍ ଆଜି ରାତି 12 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଲିଙ୍ଗଭିତ୍ତିକ ହିଂସା ନିରାକରଣ ସଚେତନତା ପକ୍ଷ 2025ର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ମହିଳାମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରାଠାରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବନଖଣ୍ଡ, ସାମୁଦ୍ରିକ ଥାନା, ମତ୍ସ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ ଅଲିଭ୍ ରିଡ୍ଲେ କଇଁଛଙ୍କୁ ସୁରକ୍ଷା ଦେବା ସହ ରକ୍ଷଣାବେକ୍ଷଣ ପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲଠାରେ ଥିବା ନବପ୍ରଭା ମୁକ୍ତ ଆଶ୍ରୟସ୍ଥଳୀ ଉତ୍କଳ ବାଳାଶ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାସ ଗସ୍ତ କରି ଅନ୍ତେବାସୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ତେବାସୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ସହ ଶିକ୍ଷା ଗ୍ରହଣ ପାଇଁ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ ଜୋରନ୍ଦା ରୋଡ୍ ମଧ୍ୟରେ ତୃତୀୟ ଚତୁର୍ଥ ଲାଇନ୍ର କାର୍ଯ୍ୟକ୍ଷମତା ସହ ରେଳ ଲାଇନ୍ ସଂଯୋଗୀକରଣ କାର୍ଯ୍ୟ ପାଇଁ କେତେକ ରେଳ ଚଳାଚଳ ମାର୍ଗରେ ପୁନଃ ସଂଶୋଧନ କରାଯାଇଛି। ଭୁବନେଶ୍ୱର ପଲାସା ମେମୁ, ଖଡ଼ଗପୁର ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ୍ ଏବଂ କଟକ ଭଦ୍ରକ ମେମୁ ରେଳ ଚଳାଚଳକୁ କିଛିଦିନ ବାତିଲ କରାଯିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲିଠାରୁ 19 ତାରିଖ ମଧ୍ୟରେ ଧନବାଦ ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ ନୟାଗଡ଼ ଜଖପୁରା କଟକ ଭୁବନେଶ୍ୱର ମଧ୍ୟ ଦେଇ ଚାଲିବ। ଆସନ୍ତା ଶନିବାର ଦିନ ଭୁବନେଶ୍ୱର ଆନନ୍ଦ ବିହାର ଟର୍ମିନାଲ୍ ସୁପରଫାଷ୍ଟ ଏକ୍ସପ୍ରେସ୍ ଭୁବନେଶ୍ୱର ନରାଜ ମଧ୍ୟ ଦେଇ ଯାତାୟତ କରିବ। ପରିବେଶ ପାଇଁ ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ପର୍ବତ ଦିବସ ପାଳନ କରାଯାଉଛି। 2002 ମସିହାରେ ଜାତିସଂଘ ସାଧାରଣ ସଭାରେ ଡିସେମ୍ବର 11 ତାରିଖରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା। ଚଳିତ ବର୍ଷ ପାହାଡ଼ ଓ ଏହା ବାହାରେ ଜଳ, ଖାଦ୍ୟ ଏବଂ ଜୀବିକା ପାଇଁ ହିମବାହ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ନେଇ ପର୍ବତ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି। କଣ୍ଟାମାଳ ତାଲୁକ ଆଇନସେବା ସମିତିର ଅଧ୍ୟକ୍ଷ ଓ ବରିଷ୍ଠ ଆଇନଜୀବୀମାନେ ଯୋଗଦେଇ ବ୍ୟକ୍ତିର ସ୍ୱାସ୍ଥ୍ୟଗତ ଅଧିକାର ସମେତ ବିଭିନ୍ନ ମାନବାଧିକାର ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ। ପାଣିପାଗ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଝାରସୁଗୁଡ଼ା, ଅନୁଗୁଳ ଜିଲ୍ଲା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହୋଇଛି। ଗତକାଲି କୋରାପୁଟର ଶିମିଳିଗୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା 3.5 ଡିଗ୍ରୀ ସେଲସିୟସ୍ ରହିଥିବାବେଳେ କନ୍ଧମାଳର ଜି ଉଦୟଗିରିରେ ତାପମାତ୍ରା 4 ଡିଗ୍ରୀ ସେଲସିୟସ୍ ରହିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ 16 ସହରର ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତର ଲହରୀ ବୃଦ୍ଧି ପାଇବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କନ୍ଧମାଳରେ ଶୀତର ପ୍ରକୋପ ଜାରି ରହିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା 5 ଡିଗ୍ରୀ ସେଲସିୟସ୍ ତଳେ ରେକର୍ଡ କରାଯାଇଛି। ଏ ସମ୍ପର୍କରେ କନ୍ଧମାଳରୁ ଶୁଣନ୍ତୁ ଆମ ସମ୍ବାଦଦାତା ଉତ୍ପଳ କୁମାର ସାହୁଙ୍କ ରିପୋର୍ଟ।
ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ପାରଦ ଦିନକୁ ଦିନ କମୁଥିବା ବେଳେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି ଜି ଉଦୟଗିରି ସହର। ଆଜି ସକାଳୁ ଫୁଲବାଣୀ ସହରଠାରୁ 2 କିଲୋମିଟର ଦୂର ସର୍ତ୍ତାଗୁଡ଼ାରେ ତୁଷାରପାତ ଦେଖିବାକୁ ମିଳିଛି। ସେହିଭଳି ଦାରିଙ୍ଗବାଡ଼ିର କଫି ବଗିଚା, କଲେଜ ପଡ଼ିଆରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି। ପିକନିକ୍ ସମୟ ହୋଇଥିବାରୁ କନ୍ଧମାଳ ଜିଲ୍ଲାକୁ ଏବେ ପର୍ଯ୍ୟଟକମାନଙ୍କର ଆଗମନ ମଧ୍ୟ ଆରମ୍ଭ ହୋଇଯାଇଛି। ଶୀତଦିନେ କନ୍ଧମାଳର ପ୍ରାକୃତିକ ଦୃଶ୍ୟ ଶୀତର ମଜା ନିଆରା ଅନୁଭୂତି ଦେଇଥାଏ ପର୍ଯ୍ୟଟକ ଓ କନ୍ଧମାଳବାସୀଙ୍କୁ।
ମୁଖ୍ୟ ସମ୍ବାଦ ପୁଣି ଥରେ। ଯୁବପିଢ଼ି ସମୃଦ୍ଧ ଓଡ଼ିଶାର ନେତୃତ୍ୱ ନେବେ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ 2063 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ 591 ଜଣଙ୍କୁ ଦେଲେ ନିଯୁକ୍ତିପତ୍ର। ବନ୍ଦେ ମାତରମ୍ ଦେଶର ଆତ୍ମାକୁ ଜାଗ୍ରତ କରି ସଂସ୍କୃତି ସହ ସଂଯୋଗ ସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ, ରାଜ୍ୟସଭାରେ କହିଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା। ମାଲକାନଗିରି ଉତ୍ତେଜନା ଘଟଣାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଶୀତର ଲହରୀ ବୃଦ୍ଧି ପାଇବା ନେଇ 9 ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।